वासुदेवाय ओम नमो भगवदेवाय ओम नमो भगवते वासुदेवाय। श्रीमद्भागवतम द्वादश स्कंद पंचम अध्याय श्री सुखदेव अंतिम उपदेश श्री सुखवाच श्लोक छ मन सृजति वै देहान् गुणान् कर्माणि चात्मनः तन्मना सृजति माया ततो जीवस्य संस्कृति। तेणु पंचम अध्याय एटा हूँ कहुच्छे सुखदेव अंतिम उपदेश अंतिम ये सर सुखदेव कथा जदि भागवतम शेष होना भागवतम तापर आसवे सुत गोस्वामी कहे सुखदेव गोस्वामी पर सुत गोस्वामी कहे तेणु ये पंचम अध्याय सुखदेव गोस्वामी परिचित कहते ए पुत्र मुझे वर्तमान समस्त ज्ञान उपदेश देली तेणु तुम जो परीक्षित महाराज को भय नाला कि साधारण लोक मान भय रोचे से मृत्युवरण करेंगे तेणु एत सब ज्ञान प्रदान कर सारा पर सुखदेव गोस्वामी परीक्षित महाराज कहते हैं परीक्षित तुम्हें शरीर नुह एम केत ना तुम न एमती केतबाला हम ना तुम रहा जहाँ कि भगवद गीतार द्वितीय अध्याय भगवान प्रथम अर्जुन को से ज्ञान दे नाहंग जातुनाशं न तम नेमे जनादीप न जैव न भविष्याम सर्वे वयम अत परम। तेनाली भाव समस्त ज्ञान प्रदान करी अंतिम कहते तुम्हें भगवान तुम भगवान भिन्न नुह भगवान को ध्यान कर तुम्हें शरीर त्याग कर तक्ष को जो दंशन कर तुम मृत शरीर को दंशन कर तेणु यथा शीघ्रता कहते प्रकृत मन सृजति वही देहान मन सृजति वही देहान मन सब मूल कारण हूँ मन जोटाक आम कही एकादश स्कंद तेईस अध्याय तुम मन उज्जयिनी ब्राह्मण जो कही गीत बोलते नायं जनो मे सुख दुख हेतु न देवतात्मा ग्रह कर्म काल जो कही मन परम कारण मनंती संसार चक्रे परिवर्तये च सबुर कारण किए ये लोक मत मारा बेल आम कहते सी लोकटा एमती कला ये लोकटा एमती कला शतकड़ा अनुशत भाग अनुशत दशमिक अनुशत भाग लोक ये भाव चिंता करते एमती कला मत दुख ये कि तत्वित मैंने कौन कहते नायंग जनमी सुख दुख हेतु कौन सी लोक मोर सुख दुख कारण नुह देवता ना देवता भी नुह ग्रह ना ग्रह भी नुह कर्म कर्म भी नुह काल काल भी नुह ताले कौन तुम कारण ना मन परम कारण मा मनंती मूल कारण हूँ मन तेनालीराम से कथा सुखदेव गोस्वामी मन सृजति वै देहान मन जो आम सृष्टि देहटी शरीरटी सृष्टि तेणु गुणान कर्माणि चात्मनः गुण कर्माक्षर मन जो भाव में गुण प्रभाव द्वारा कर्म करने चिंता करुच्ची भाव में आम गोटे शरीर प्राप्त होते तन्मन सृजति माया यदि परीक्षित महाराज कह प्रभु मनटा केमी आसला ना मनटा माया द्वारा सृष्टि ना माया कौटा ना ये हूँ भगवान शक्ति त्रिगुणमयी माया सत्वरजतम तेणु ततो जीवस्य संस्कृति तेणु ये भाव में जीव ये भौतिक जगत रे पड़ जाए ऊपर को जाऊँगी के नीचे तलू को आसभ भाव में घूरी बुलू भौतिक जगत उद्धार हमारे उपाय कौन ना केवल भगवान शरण से गले जे मन को जो रही मनटा सभी मन कृष्ण पदार बिंदु भगवान पाद पद्म लगे मनटा को ମନଟା କ'ଣ ହେବ, ଶୁଦ୍ଧ ହେବ। ବର୍ତ୍ତମାନ ମନଟା ଆମର ଅଶୁଦ୍ଧ ହେଇକି ରହିଛି, ମନଟା ଶୁଦ୍ଧ ହେଲେ ସେ ଭଗବାନଙ୍କର ସେବାରେ ନିଯୁକ୍ତ ହେବ। ଭଗବାନଙ୍କ ସେବାରେ ନିଯୁକ୍ତ ହେଉନାହିଁ ମାନେ ମନ ଶୁଦ୍ଧ ନାହିଁ। ତେଣୁ ତୁମର ମନ ଶୁଦ୍ଧ ହେଇଯାଇଛି ପରୀକ୍ଷିତ, ତେଣୁ ତୁମେ ଭଗବାନ ମନରେ ଭଗବାନଙ୍କ ପାଦପଦ୍ମରେ ମନ ନିବେଶ କର, ତେଣୁ ବହୁତ ସହଜରେ ଏ ଭବସାଗରକୁ ତୁମେ ପାର ହେଇଯିବ। ଏହା କହି ଏଠି ଆଚାର୍ଯ୍ୟମାନେ ଟୀକାରେ କହନ୍ତି ଯେ ଏଇ ଯେଉଁ ଏଠି ଭଗବାନଙ୍କର ଯେଉଁ ପ୍ରାପ୍ତ ହେବାର ମୂଳ ଉପାୟ ହେଉଛି ଭକ୍ତି, ଏ ଭକ୍ତିଟାକୁ ଏଇଟାକୁ ବର୍ଣ୍ଣନା କରାଯାଇ ନାହିଁ, ଏଠି ଟିକେ ଆଚ୍ଛାଦନ କରାଯାଇଛି ମାନେ ଗୋପନ କରାଯାଇଛି। ଭାଗବତର ମୂଳ ତତ୍ତ୍ୱ ହେଉଛି ଭକ୍ତି, ଏଇଟାକୁ ଗୋପନ କରାଯାଇକରି ଜ୍ଞାନ ଉପରେ ପ୍ରାଧାନ୍ୟ ଦିଆଯାଇଛି। ତେଣୁ ଯାହା ହଉ, ଯେଉଁମାନେ ପ୍ରକୃତରେ ଶାସ୍ତ୍ରକୁ ଭାଗବତଙ୍କୁ ଗୁରୁ ଶିଷ୍ୟ ପରମ୍ପରାରେ ଗ୍ରହଣ କରିବେ ତାହେଲେ ସେମାନେ ଜାଣିବେ ଏ ଭାଗବତ ହେଉଛି ଭକ୍ତିର ଗ୍ରନ୍ଥ। କିନ୍ତୁ ଏଇଟାକୁ ଗୋପନ ରଖିବା ପାଇଁ ସୁଖଦେବ ଗୋସ୍ୱାମୀ ଅନ୍ତିମରେ ଜ୍ଞାନ ଉପଦେଶ ଦେଇଛନ୍ତି, ଏଇଟା ବିଶ୍ୱନାଥ ଚକ୍ରବୃତ୍ତିଟାକୁ ତାଙ୍କ ଭାଷାରେ କହୁଛନ୍ତି। ସେ ଯାହା ବି ହଉ, ତେଣୁ ଏଇଭଳି ଭାବରେ ସୁଖଦେବ ଗୋସ୍ୱାମୀ ସମସ୍ତ ଜ୍ଞାନ ଉପଦେଶ ଦେଇ ପଚାରିଲେ ଆଉ କିଛି ଅଛି ଆଣିବା ପାଇଁ ନା ସାର ଶେଷ ହେଲା ମୁଁ ଚାଲିଲି। ତେଣୁ ପରୀକ୍ଷିତ ମହାରାଜ ତାଙ୍କ ପାଖକୁ ଯାଇ ତାଙ୍କୁ ପ୍ରଣାମ କରି ତାଙ୍କୁ ଧନ୍ୟବାଦ ଅର୍ପଣ କଲେ ପରେ ସୁଖଦେବ ଗୋସ୍ୱାମୀ ଚାଲିଯାଇଛନ୍ତି, ସେ ସ୍ଥାନ ଛାଡ଼ି ଚାଲିଯାଇଛନ୍ତି। ତାଙ୍କ ସାଙ୍ଗରେ ମଧ୍ୟ କେତେଜଣ ମନୋଋଷିମାନେ ସବୁ ଚାଲିଯାଇଛନ୍ତି। ତେଣୁ ତାପରେ ପରୀକ୍ଷିତ ଭଗବାନଙ୍କୁ ସ୍ମରଣ କରି ଧ୍ୟାନ କରି ଶରୀର ତ୍ୟାଗ କରିଦେଲେ। ତେଣୁ ସେହି ସମୟରେ ଏଇ ଯେଉଁ ତକ୍ଷକ ଯାହାକି ଅଭିଶାପ ଦେଇଥିଲେ, କିଏ ସମୀକ ଋଷିଙ୍କର ପୁତ୍ର ଶ୍ରୀଙ୍ଗୀ ଅଭିଶାପ ଦେଇଥିଲେ, ତକ୍ଷକ ସପ୍ତମେହନୀ ଦକ୍ଷତି ସ୍ମ କୁଳାଙ୍ଗାର ଚରିତ ମମତେ ତଦୁତମ, ଏ କୁଳାଙ୍ଗାର ବୋଲି ଏଭଳି ଭାବରେ କହିଥିଲେ। କିନ୍ତୁ ପ୍ରକୃତରେ ପରୀକ୍ଷିତ ମହାରାଜ କୁଳାଙ୍ଗାର ନୁହନ୍ତି, କୁଳାଙ୍ଗାର ହେଉଛି ସେଇ ନିଜେ ବ୍ରାହ୍ମଣମାନଙ୍କ। ପ୍ରଭୁପାଦ ମହାରାଜ କହନ୍ତି ତାଙ୍କର ଏଇ ଯେଉଁ ଅଭିଶାପ ଦେଲେ ସେବେଠାରୁ ବ୍ରାହ୍ମଣ କୁଳର ଇଏ ହେଇଗଲା, ତାଙ୍କର ପତନ ହେଇଗଲା। ଛୋଟିଆ 5 ବର୍ଷର ପିଲାଟେ ସିଏ ଯେଉଁ ଏତିକି ଅଭିଶାପ ଦେଇଦେଲା ସାଙ୍ଗେ ସାଙ୍ଗେ ସେଇଟା ଏପଟ ସେପଟ ହେଇପାରିଲା ନାହିଁ, କେତେ ଶକ୍ତି ହେଇଥିଲା ଆମେ ଜାଣିବା, କିନ୍ତୁ ତାଙ୍କର ସବୁ ଶକ୍ତି କ୍ଷୟ ହେଇଗଲା ସେଇଠି ତାପରଠୁ। ଯାହା ହଉ, ବର୍ତ୍ତମାନ ତକ୍ଷକ ଆସିଲେ, ତକ୍ଷକ ଆସିଲା ବେଳକୁ ବାଟରେ ଦେଖିଲେ ଆଉ ଜଣେ ବ୍ରାହ୍ମଣ ଯାଉଛନ୍ତି, କଶ୍ୟପ, କଶ୍ୟପ ହେଲେ ଆଉ ଜଣେ କଶ୍ୟପ ହେଲେ, ତେଣୁ ତାଙ୍କୁ ଜାଣିଲେ ଯେତେବେଳେ ସିଏ ବହୁତ ବଡ଼ ଚିକିତ୍ସକ, ଏମିତିକି ଯେତେ ବଡ଼ ସାପ ଦଂଶନ କରୁନା କାହିଁକି, ବିଷ ଥାଉନା କାହିଁକି, ସିଏ ଭଲ କରିଦେବ। ତେଣୁ ଏଥିରେ ଭାଗବତର ବର୍ଣ୍ଣନା କରାଯାଏ ନାହିଁ, ଅନ୍ୟ ଶାସ୍ତ୍ରମାନଙ୍କର ବର୍ଣ୍ଣନା କରାଯାଇଛି। ସେ ପଚାରିଲେ, ଦକ୍ଷ ପଚାରିଲେ ଦେଖିବା କେମିତି ତୁମର ଶକ୍ତି ଅଛି, ତେଣୁ ସେ କହିଲେ ଦେଖ ତୁମେ ଏଇଟାକୁ ଦଂଶନ କର, ଏ ଆମ୍ବ ଗଛଟି ସେଠି ଥିଲା, ଆମ୍ବ ଗଛରେ ସେଠି ଗୋଟେ ଲୋକଟେ ମଧ୍ୟ ଚଢ଼ିଥିଲା ଆମ୍ବ ପାରିବା ପାଇଁ, ଦୋଳିବା ପାଇଁ। ତୁମେ ନେଇ ଖରାଦିନର କଥା, ଖରାଦିନେ ଏଇ ଘଟଣାଟି ହେଇଥିଲା, ଆମ୍ବ ନହେଲେ ଖରାଦିନ ନହେଲେ ଅନେକ ଦିନ ପାଚିବନି ନା। ତେଣୁ ସେ ତଙ୍କକ ଯେତେବେଳେ ଦଂଶନ କରିଦେଲେ ସେ ଆମ୍ବ ଗଛକୁ, ସେ ଆମ୍ବ ଗଛ ସେ ଲୋକ ସହିତ ମୃତ୍ୟୁବରଣ ମାନେ ଜଳିଗଲା ସବୁ ହେଲା। ତାପରେ ଏ କଶ୍ୟପ କ'ଣ କଲେ, ତାଙ୍କର ମନ୍ତ୍ର ପ୍ରୟୋଗ କରିଦେଲେ, ମନ୍ତ୍ର ପ୍ରୟୋଗ କରିବା ଦ୍ୱାରା ସେ ଆମ୍ବ ଗଛ ପୁଣି ଠିକ୍ ହେଇଗଲା, ଏବଂ ସେ ଯେଉଁ ଲୋକଟି ସେ ଆମ୍ବ ଗଛରେ ଥିଲେ ସିଏ ମଧ୍ୟ ବଞ୍ଚିଗଲେ। ତେଣୁ ଏଇଟା ଦେଖି ତକ୍ଷକ ଆଶ୍ଚର୍ଯ୍ୟ ହେଇଗଲେ, କହିଲେ ଆଉ କ'ଣ ମୁଁ ଇଏ କରିବି, ଆଉ ତାଙ୍କୁ ଅସମ୍ଭବ ଲାଗିଲା ଏ ଯେଉଁ ବ୍ରାହ୍ମଣଙ୍କର ଅଭିଶାପ କେମିତି ସମ୍ଭବ ହେବ, ଯେମିତି ବର୍ତ୍ତମାନ ଆମକୁ ଅସମ୍ଭବ ଲାଗୁଛି, କେଉଁଟା ଛୁଟି ମିଳିବାଟା ଅସମ୍ଭବ ଲାଗୁଛି, ଡେନମାର୍କ ଯିବାଟା ଅସମ୍ଭବ ଲାଗୁଛି। ତେଣୁ ତାପରେ ସେ କହିଲେ ଠିକ୍ ଅଛି କଶ୍ୟପ ମୁନି, ଆପଣ କ'ଣ ପାଇଁ ଏସବୁ କରିବେ, ଏ ଗୋଟେ ଋଷିଙ୍କର ଅଭିଶାପ, ଏଇଟା କାହିଁକି ବ୍ୟର୍ଥ କରିବେ ଆପଣ, ନା ମୋତେ ସେ ରାଜା କିଛି ପୁରସ୍କାର ଦେବେ ନା, ପଇସା ପତ୍ର ଦେବେ ନା, ଠିକ୍ ଅଛି ମୁଁ ଦେଇଦେବୁ ସେଇଟା କହିକି ଦେଇଦେଲେ, ତାଙ୍କୁ ଲାଞ୍ଚ ଦେଇଦେଲେ, ତାପରେ ସେ ଚାଲିଗଲେ। ତାପରେ ଇଏ
ତକ୍ଷକ
ତକ୍ଷକ ଆସିଲେ ଗୋଟେ ବ୍ରାହ୍ମଣ ବେଶରେ ତାଙ୍କର ଶରୀରକୁ ମନ ଇଚ୍ଛା ପରିବର୍ତ୍ତନ କରିପାରନ୍ତି, ତେଣୁ ଗୋଟେ ବ୍ରାହ୍ମଣ ବେଶରେ ଆସି ଦଂଶନ କରିଦେଲେ, ପରୀକ୍ଷିତ ମହାରାଜଙ୍କୁ ଦଂଶନ କରିଦେଲେ। ତେଣୁ ଦଂଶନ ଯେତେବେଳେ କରିଦେଲେ ସେତେବେଳେ ତାଙ୍କ ଶରୀରଟି ହୁ ହେଇ ଜଳିବାକୁ ଲାଗିଲା ଏବଂ ଚାରିଆଡ଼େ ସବୁ ହାହାକାର ପଡ଼ିଗଲା। ଆଉ ଯେଉଁମାନେ ତତ୍ତ୍ୱବିତ୍ ସେମାନେ ଜାଣିଲେ ଯେ ପ୍ରକୃତରେ ପରୀକ୍ଷିତ ମହାରାଜ ସେତେବେଳେ ଆଉ ନଥିଲେ, ପରୀକ୍ଷିତ ମହାରାଜ ଅଲରେଡ଼ି ସେ ଶରୀରକୁ ତ୍ୟାଗ କରିଦେଇଥିଲେ, କେବଳ ତାଙ୍କର ମୃତ ଶରୀରକୁ ଦାହ କଲେ ତକ୍ଷକ। କିନ୍ତୁ ତଥାପି ତାଙ୍କର ପୁତ୍ର, ଚାରି ପୁତ୍ର ତାଙ୍କର ଥିଲେ, ଶ୍ରେଷ୍ଠ ପୁତ୍ର ହେଉଛନ୍ତି ଜନ୍ମେଜୟ, ଯାହାଙ୍କୁ ସେ ରାଜ୍ୟ ଦେଇଦେଇକି ଆସିଥିଲେ, ଭାଗବତ ପ୍ରଥମ ସ୍କନ୍ଧରେ ସେଟା ବର୍ଣ୍ଣନା କରାଯାଇଛି। ତେଣୁ ଜନ୍ମେଜୟ ଯେତେବେଳେ ଜାଣିଲେ ସେତେବେଳେ ସେ କ୍ରୋଧ ପ୍ରକାଶ କରି ବ୍ରାହ୍ମଣମାନଙ୍କୁ ଡାକିଲେ, କହିଲେ ଏ ସମସ୍ତ ସର୍ପକୂଳକୁ ସବୁ ଧ୍ୱଂସ କର, ନାଶ କର, ସର୍ପଯଜ୍ଞ କର। ତେଣୁ ଷଷ୍ଠ ଅଧ୍ୟାୟରେ ସେ ସର୍ପଯଜ୍ଞ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ରାଜା ଅଜ୍ଞାନ ଚ ନିରସ୍ତଂ ମେ ଜ୍ଞାନ ବିଜ୍ଞାନ ନିଷ୍ଠୟା ଭବତା ଦର୍ଶିତଂ କ୍ଷେମଂ ପରଂ ଭଗବତ ପଦମ। ତେଣୁ ପରୀକ୍ଷିତ ମହାରାଜ, ମୁଁ ଏଇଟା କହିଦେଇଛି ଆଗରୁ, ସୁଖଦେବ ଗୋସ୍ୱାମୀଙ୍କୁ ତାଙ୍କର କୃତଜ୍ଞତା ଜ୍ଞାପନ କଲେ, ପ୍ରଭୁ ମୋର ବର୍ତ୍ତମାନ ଅଜ୍ଞାନ ନିରସ୍ତ ହେଇଛି, ଅଜ୍ଞାନ ଚାଲିଯାଇଛି, ଆପଣ ଯେଉଁ ଜ୍ଞାନ ବିଜ୍ଞାନ ବିଷୟରେ ମୋତେ ଜ୍ଞାନ ପ୍ରଦାନ କଲେ, ତେଣୁ ଭବତା ଦର୍ଶିତଂ କ୍ଷମଂ, ମୋର ମଙ୍ଗଳ ପକ୍ଷରେ ହେବ ଏଇଟା ଆପଣ ମୋତେ ଦେଖାଇଦେଲେ, ଦର୍ଶିତ କରିଦେଲେ। ତେଣୁ ପରମ ଭଗବତ ପଦମ, ସେହି ଭଗବାନଙ୍କ ପାଦପଦ୍ମରେ ମୁଁ ମୋର ମନ ନିବିଷ୍ଟ କରିବି। ତେଣୁ ବର୍ତ୍ତମାନ ସର୍ପଯଜ୍ଞ ଯେଉଁ ଆରମ୍ଭ ହେଲା, ବ୍ରାହ୍ମଣମାନେ ସର୍ପଯଜ୍ଞ କରିବାକୁ ଆରମ୍ଭ କଲେ ଏବଂ ସବୁ ସର୍ପ ଆସି ସେ କୁଣ୍ଡରେ ପଡ଼ିକି ମୃତ୍ୟୁବରଣ କଲେ। କିନ୍ତୁ ଅନେକ ସର୍ପ ମୃତ୍ୟୁବରଣ କଲେ ମଧ୍ୟ ତକ୍ଷକ ଆସୁନାହାନ୍ତି ଦେଖିକରି, ପରୀକ୍ଷି ଜନ୍ମେଜୟ କହିଲେ ତକ୍ଷକ କାହିଁ ଆସୁନାହାନ୍ତି। ବ୍ରାହ୍ମଣମାନେ ଦେଖିଲେ ତାଙ୍କର ଧ୍ୟାନ ନେତ୍ରରେ, କହିଲେ ତକ୍ଷକ ବର୍ତ୍ତମାନ ଇନ୍ଦ୍ର ସ୍ୱର୍ଗପୁରରେ, ଇନ୍ଦ୍ର ଅଳକାପୁରରେ ଇନ୍ଦ୍ରଙ୍କ ପାଖରେ ଶରଣ ନେଇଛି, ଠିକ୍ ଅଛି, ଇନ୍ଦ୍ରଙ୍କ ସହିତ ତାଙ୍କୁ ଆହ୍ୱାନ କରେ ଯଜ୍ଞକୁଣ୍ଡକୁ। ତେଣୁ ଯେତେବେଳେ ଯଜ୍ଞକୁଣ୍ଡରେ ଇନ୍ଦ୍ରଙ୍କ ସହିତ ତକ୍ଷକୁ ଆହ୍ୱାନ କରିବା ପାଇଁ ସେ ମନ୍ତ୍ର ପାଠ କଲେ, ସେତେବେଳେ ତାଙ୍କର ସିଂହାସନ ଯେଉଁ ରହିଛି, ଇନ୍ଦ୍ରଙ୍କର ସିଂହାସନ ତଳକୁ ଆସିବାକୁ ଖସି, ତଳକୁ ନିଚକୁ ଆସିବାକୁ ଆସିଲା, ତଳକୁ ଓଲେ ବା ଆସିଲା, ମନ୍ତ୍ର ଦ୍ୱାରା ଆକର୍ଷିତ ହେଇକି ଆସିଲା। ତ ତକ୍ଷକ ମଧ୍ୟ ତାଙ୍କ ସହିତ ଆକର୍ଷିତ ହେଇକି ଆସିଲେ। ତେଣୁ ଏ କଥା ଦେଖି ଦେବତାମାନଙ୍କର ଯିଏ ଗୁରୁ ବୃହସ୍ପତି, ସିଏ ଆସି ଜନ୍ମେଜୟଙ୍କୁ ବୁଝାଇଲେ, କହିଲେ ରାଜା, ଏ ଯେଉଁ ତମେ ଭାବୁଛ ଏ ତକ୍ଷକ ଦଂଶନ କରିବାରୁ ତମର ପିତା ମୃତ୍ୟୁବରଣ କଲେ କି, ନା ଆଉ କ'ଣ? ନା ନା, ସେଇଟା ନୁହଁ, ଭଗବତ ଗୀତା ଟିକେ ପାଠ କର। ଭଗବତ ଗୀତା 18 ଅଧ୍ୟାୟରେ ଭଗବାନ ଅର୍ଜୁନଙ୍କୁ କହିଛନ୍ତି, ପାଞ୍ଚଟା କାରଣ ରହିଛି ସବୁ କାର୍ଯ୍ୟର, ପାଞ୍ଚଟି କାରଣ ରହିଛି, ଅଧିଷ୍ଠାନ ତଥା କର୍ତ୍ତା କରଣଂଚ ପୃଥକ୍ ବିଧମ ବିବିଧାସ ପୃଥକ୍ ଚେଷ୍ଟା ଦୈବଂ ଚୈବାତ୍ର ପଞ୍ଚମ। ଏହି ପାଞ୍ଚଟି କାରଣ ରହିଛି, ଯେଉଁ ଅଧିଷ୍ଠାନ କହିଲେ ଯେଉଁ ସ୍ଥାନରେ କାର୍ଯ୍ୟ ହେଉଛି, ଅଧିଷ୍ଠାନ ଯିଏ କାର୍ଯ୍ୟ କରୁଛନ୍ତି, କର୍ତ୍ତା କରଣଂ ଯାହା ଦ୍ୱାରା କାର୍ଯ୍ୟ କରାଯାଉଛି, ଏବଂ ବିବିଧାସ ପୃଥକ୍ ଚେଷ୍ଟା ବିଭିନ୍ନ ପ୍ରକାର ଚେଷ୍ଟା, ଏବଂ ଦୈବଂ ଚୈବାତ୍ର ପଞ୍ଚମ ଯେଉଁ ଭଗବାନ ବା ଦେବତାଙ୍କ ଦ୍ୱାରା ସବୁ ନିର୍ଦ୍ଧାରିତ ହେଉଛି। ତେଣୁ ଏଇଟା ନିଜ ନିଜର କର୍ମଫଳ ସେମାନେ ଭୋଗ କରୁଛନ୍ତି, ତେଣୁ ତମେ ଏଇସବୁ ସର୍ପଯଜ୍ଞ କରୁଛ, ଏଇଟା ବନ୍ଦ କର କହିବାରୁ ଜନ୍ମେଜୟ ସର୍ପଯଜ୍ଞ ବନ୍ଦ କଲେ। ମୁଁ ତାହେଲେ ମୁଁ କ'ଣ କରିବି, ନା ତମେ ମହାଭାରତ ଶ୍ରବଣ କର। ତେଣୁ ଜନ୍ମେଜୟ ମହାଭାରତ ଶ୍ରବଣ କଲେ ବୈଷମ୍ପାୟନ ଋଷିଙ୍କ ଠାରୁ, ଏଇଟା ଆପରେ ସବୁ ବର୍ଣ୍ଣନା କରାଯିବ। ତେଣୁ ଏଇଭଳି ଭାବରେ ଷଷ୍ଠ ଅଧ୍ୟାୟରେ ସବୁ ଏଇ ପରୀକ୍ଷିତଙ୍କ ପରମପଦ ପ୍ରାପ୍ତି ବିଷୟ ବର୍ଣ୍ଣନା କରାଯାଇଛି, ଏବଂ ତାପରେ ସୌନକାଦି ଋଷିମାନେ ପଚାରୁଛନ୍ତି, କାହାକୁ ପଚାରୁଛନ୍ତି, ସୁତ ଗୋସ୍ୱାମୀ କହୁଛନ୍ତି, ପ୍ରଭୁ ଆପଣ ଏସବୁ ଭାଗବତଙ୍କ କଥା କହିଲେ, ଶୁକଦେବଙ୍କର ଅନ୍ତିମ ଉପଦେଶ ଆମକୁ କହିଲେ, ଆମକୁ ଯଦିଓ ତୃତୀୟ ସ୍କନ୍ଧରେ ଏ ବେଦ ଉପନିଷଦ ଇତ୍ୟାଦି ବିଷୟରେ ବର୍ଣ୍ଣନା କରିଛନ୍ତି, କହିଛନ୍ତି ମୈତ୍ରମଣି କହିଛନ୍ତି ସେଇଟା ବିଦୁରଙ୍କୁ, କିନ୍ତୁ ତଥାପି ଆଉ ଟିକେ ସେ ବିଷୟରେ ବର୍ଣ୍ଣନା କରନ୍ତୁ, ଏ ବେଦଶାସ୍ତ୍ର ବିଷୟରେ ବର୍ଣ୍ଣନା କରନ୍ତୁ। ତେଣୁ ବେଦ ଯେଉଁ ରହିଥିଲା ଏଇଟାକୁ କେମିତି ପରାଶର ମୁନିଙ୍କର ପୁତ୍ର ବ୍ୟାସଦେବ କେମିତି ଏଇଟାକୁ ରଚନା କଲେ ଏସବୁ ବିଷୟରେ ବର୍ଣ୍ଣନା କରୁଛନ୍ତି, ଏବଂ ସପ୍ତମ ଅଧ୍ୟାୟ ମଧ୍ୟ ବର୍ଣ୍ଣନା କରିବେ। ତେଣୁ ଆମେ ସପ୍ତମ ଅଧ୍ୟାୟରେ ସେ ବିଷୟରେ ଶ୍ରବଣ କରିବା। ଜୟ ଶ୍ରୀମଦ୍ ଭାଗବତମ୍ ଦ୍ୱାଦଶ ସ୍କନ୍ଧ ପଞ୍ଚମ ଅଧ୍ୟାୟ ଏବଂ ଷଷ୍ଠ ଅଧ୍ୟାୟ କି। ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି। ଜୟ ଶ୍ରୀ ଗୁରୁଦେବ କି। ଆନନ୍ଦ।